ओम शांति, ओम शांति। आज 6 जुलाई 2025 आज अव्यक्त महावाक्य पुनरावृत्ति तारीख 18 जनवरी 2006 मूल्यर हेडिंग संकल्प समय एवं बाणीर संचयर योजना द्वारा सफलतार समारोह पालन कर। आत्मामानंक भितरे आशार दीप जलाओ। संकल्प समय एवं बाणीर संचयर योजना द्वारा सफलतार समारोह पालन कर। आत्मामानंक भितरे आशार दीप जलाओ। आज स्नेहर दिन अटे। चारिआडर सबु पिलामाने स्नेहर सागररे समाहित होइ जाइछन्ति। एही स्नेह सहज जोगी करिदिए। एही स्नेह ही अन्य समस्त आकर्षण ठारु ऊर्ध्वकु नै जाइथाय। स्नेहर वरदान सबु पिलामानंकर जन्मदिवसर वरदान अटे। स्नेह भितरे परिवर्तन कराइदेबार शक्ति रहिछि। तेणु आजिर दिनरे चारिआडे दुई प्रकारर पिलांकु देखिलु। गेल्हा संतान त समस्ते अटन्ति, किंतु किछि हेले लवली अर्थात गेल्हा संतान, आउ किछि हेले लवलीन अर्थात बाबांकर स्नेहरे बुड़ी रहिथिबा संतान। लवलीन पिलामाने प्रत्येक संकल्परे, प्रति निश्वासरे, प्रत्येक वाणीरे, प्रत्येक कर्मरे स्वत ही बाबांक समान सहज स्थितिरे रहिथान्ति। काहेकि जानिछ? काहेकि ना बाबा पिलामानंकु समर्थ भवर वरदान देइछन्ति। आजिर दिनकु स्मृति दिवस तथा समर्थ दिवस बोली कहुछ। काहेकि कहुछ? काहेकि ना आजिर दिनरे बाबा निजकु पिलामानंकर ब्याकबोन करि लवलीन पिलामानंकु विश्वरूपी मंच उपरे प्रत्यक्ष करिथिले। पिलामानंकु व्यक्तरु प्रत्यक्ष करि निजे अव्यक्त रूपरे साथी होइगले। आजिर एही स्मृति तथा समर्थ दिवसरे बापदादा पिलामानंकु बालक हिसाबरे मालिक करि सर्वशक्तिवान बाबांकु मास्टर सर्वशक्तिवान होइ प्रत्यक्ष करिवार कार्य देइथिले। एवं बाबा एबे खुशी हेउछन्ति जे पिलामाने निजर जोग अनुसारे शक्तिशाली होइ बाबांकु प्रत्यक्ष करिबा पई अर्थात विश्वर कल्याण करि विश्वर परिवर्तन करिवार कार्यरे लागि पडिछन्ति। बाबांक द्वारा पिलामानंकु जेउ सर्वशक्तिर संपत्ति मिलिछि ताकु सो प्रति एवं विश्वर आत्मामानंक प्रति कार्यरे लगाउछन्ति। बापदादा मध्य एहिभळी मास्टर सर्वशक्तिवान बाबांक समान उमंग उत्साहरे रहुथिबा सबु प्रकारर सेवा करुथिबा ऑलराउंडर सेवाधारी निस्वार्थ सेवाधारी बेहदर सेवाधारी पिलामानंकु पद्मा पद्म गुणा अभिनंदन देउछन्ति। अभिनंदन अभिनंदन। देश भितरर पिलामाने मध्य किछि कम नहंती एवं विदेशर पिलामाने मध्य कम नहंती। बाप दादा एइबळी पिलामानंकर दिल भितरे महिमा मध्य करुछन्ति एवं गीत मध्य गाउछन्ति। वाहा पिलामाने वाहा, तुमे समस्ते वाहा वाहा पिलामाने अटना हात हलाउछन्ति बहुत भल। बाप दादा पिलामानंक उपरे गर्व करुछन्ति। सारा कल्प भितरे एभळी केही पिता नाहंती जहार प्रत्येक संतान स्वराज्य अधिकारी राजा होइथिबो। तुमे समस्ते तो स्वराज्य अधिकारी राजा अटना, प्रजा तो नुहे ना। केतेक पिला जेतेबेले बाबांक सहित वार्तालाप करुछन्ति सेतेबेले कहुछन्ति आमे भविष्यतरे कौन हेबु तार चित्र आमको देखाओ। तेबे बाप दादा कौन कहुथिबे? पुरुणा पिला माने तो कहुछन्ति जे जगत अम्बा मा समस्तंकु चित्र देउथिले, तेणु आमको मध्य आमर चित्र दियो। तेणु बाप दादा कहुछन्ति प्रत्येक संतानकु बाबा तो विचित्र दर्पण देइछन्ति जेउथिरे तुमे माने निजर भविष्यतर चित्र देखि पारिबो जे मु किए तुमे माने मध्य जानिछ। तेबे सेही दर्पण तुम पाखरे अछि त जानिछ केउ दर्पण देइछन्ति? प्रथम धाडीवाला तो जानिथिबे ना। जानिछ सेही दर्पण हैला वर्तमान समय निजर स्वराज्य स्थितिर दर्पण। वर्तमान समय रे जेते स्वराज्य अधिकारी अट सेही अनुसारे विश्वर राज्य अधिकारी हेबो। एबे निजे निजकु दर्पण रे देख मु स्वराज्य अधिकारी स्थिति रे सर्वदा रहुछि त ना? केबे अधिकारी केबे अधीन? जदि केबे अधिकारी केबे अधीन हेउछ, केबे आखि धोखा देउछि, केबे मन धोखा देउछि, केबे मुख धोखा देउछि, केबे कान मध्य धोखा देउछि, परवश करि देउछि, तेबे एथिरु सिद्ध हेउछि जे बाबांक द्वारा जेउ सबु शक्ति गुडिक वरदान रे मिलिछि बा पैतृक संपत्ति रूपरे मिलिछि ସେହି ଅନୁସାରେ କଣ୍ଟ୍ରୋଲିଂ ପାୱାର ଅର୍ଥାତ୍ ଆୟତ କରିବାର ଶକ୍ତି ଏବଂ ରୁଲିଂ ପାୱାର ଅର୍ଥାତ୍ ଶାସନ କରିବାର ଶକ୍ତି ତୁମ ଭିତରେ ନାହିଁ। ତେବେ ବିଚାର କର, ଯିଏ ନିଜ ଉପରେ ଶାସନ କରିପାରୁ ନାହିଁ ସେ ବିଶ୍ୱ ଉପରେ ଶାସନ କିପରି କରିବ। ତେଣୁ ନିଜର ବର୍ତ୍ତମାନ ସ୍ଥିତିର ସ୍ୱରାଜ୍ୟ ଅଧିକାରୀର ଦର୍ପଣରେ ଚେକ୍ କର। ଦର୍ପଣ ତ ସମସ୍ତଙ୍କୁ ମିଳିଛି ନା? ଯଦି ଦର୍ପଣ ମିଳିଛି ତେବେ ହାତ ଉଠାଅ। ତେବେ ଦର୍ପଣରେ କୌଣସି ଦାଗ ହୋଇଯାଇ ନାହିଁ ତ? ଦର୍ପଣ ସ୍ପଷ୍ଟ ଅଟେ ତ? ବାପ ଦାଦା ନିଜର ପ୍ରତ୍ୟେକ ସନ୍ତାନକୁ ସ୍ୱରାଜ୍ୟ ଅଧିକାରୀର ସମାନ ଦେଇଛନ୍ତି। ମାଷ୍ଟର ସର୍ବଶକ୍ତିମାନର ସମାନ ମଧ୍ୟ ସବୁ ପିଲାମାନଙ୍କୁ ବାବାଙ୍କ ଦ୍ୱାରା ମିଳିଛି। ମାଷ୍ଟର ସର୍ବଶକ୍ତିମାନ ନୁହେଁ, ସର୍ବଶକ୍ତିମାନ। କେତେ ପିଲା ବାର୍ତ୍ତାଳାପ କରିବା ସମୟରେ ଏକଥା ମଧ୍ୟ କହୁଛନ୍ତି, ବାବା ଆପଣ ତ ଆମକୁ ସର୍ବଶକ୍ତିଗୁଡ଼ିକୁ ଦେଇଛନ୍ତି, କିନ୍ତୁ ଏହି ଶକ୍ତିଗୁଡ଼ିକ କେବେ କେବେ କାର୍ଯ୍ୟ କରିପାରୁ ନାହାନ୍ତି, ଏହିଭଳି ଅଭିଯୋଗ କରୁଛନ୍ତି। ଏମାନେ ଯଥା ସମୟରେ ଜାଗ୍ରତ ହେଉନାହାନ୍ତି, ସମୟ ବିତିଯିବା ପରେ ଜାଗ୍ରତ ହେଉଛନ୍ତି। ଏହାର କାରଣ କ'ଣ? ଯେତେବେଳେ ଯେଉଁ ଶକ୍ତିକୁ ଆବାହନ କରୁଛ ପ୍ରଥମେ ଚେକ୍ କର, ମୁଁ ମାଲିକ ପଣିଆର ଆସନ ଉପରେ ସ୍ଥିତ ଅଛି ତ? ଯଦି କେହି ନିଜର ଆସନ ଉପରେ ବସି ନଥିବ ତେବେ ବିନା ଆସନବାଲାର ଆଦେଶକୁ କେହି ମାନିବେ ନାହିଁ। ମୁଁ ସ୍ୱରାଜ୍ୟ ଅଧିକାରୀ ଅଟେ, ମାଷ୍ଟର ସର୍ବଶକ୍ତିମାନ ଅଟେ, ବାବାଙ୍କର ସମ୍ପତ୍ତି ଏବଂ ବରଦାନର ଅଧିକାରୀ ଅଟେ। ଏହିସବୁ ଆସନ ଉପରେ ସ୍ଥିତ ହୋଇ ତାପରେ ଆଦେଶ ଦିଅ, କ'ଣ କରିବି କିପରି କରିବି ହେଉ ନାହିଁ ତ? ଆସନରୁ ଓହ୍ଲାଇ ତଳେ ବସି ଯଦି ଆଦେଶ ଦେବ ତେବେ ସେ କିପରି ମାନିବେ? ଆଜିକାଲିର ଦୁନିଆରେ ଯଦି କେହି ପ୍ରଧାନମନ୍ତ୍ରୀ ଅଟେ କିନ୍ତୁ ଯଦି ଆସନ ଉପରେ ବସିଥିବ ବା ପଦବୀରେ ଥିବ ତେବେ ସମସ୍ତେ ମାନିବେ, ନଚେତ ପଦବୀରୁ ଆସନ ଉପରୁ ଓହ୍ଲାଇ ଗଲା ପରେ ଆଉ କେହି ମାନିବେ କି? ତେଣୁ ଚେକ୍ କର, ମୁଁ ଆସନ ଉପରେ ସ୍ଥିତ ଅଛି ତ? ଅଧିକାରୀ ହୋଇ ଆଦେଶ ଦେଉଛି ତ? ବାବା ତ ପ୍ରତ୍ୟେକ ସନ୍ତାନକୁ ଅଧିକାର ଦେଇଛନ୍ତି, ତୁମମାନଙ୍କୁ ପରମାତ୍ମା ଅଧିକାର ମିଳିଛି। କୌଣସି ଆତ୍ମାଠାରୁ ଅଧିକାର ରୂପୀ କ୍ଷମତା ମିଳିନାହିଁ, କୌଣସି ମହାତ୍ମାଠାରୁ କ୍ଷମତା ମିଳିନାହିଁ, ପରମାତ୍ମା କ୍ଷମତା ମିଳିଛି। ତେଣୁ କ୍ଷମତା ଏବଂ ଅଧିକାର ଏହି ସ୍ଥିତିରେ ସ୍ଥିତ ହୋଇ ଯଦି କୌଣସି ବି ଶକ୍ତିକୁ ଆଦେଶ ଦେବ ତେବେ ସେ ଜି ହଜୁର ନିଶ୍ଚିତ କରିବ। ସର୍ବଶକ୍ତିଗୁଡ଼ିକ ନିକଟରେ ମାୟା, ପ୍ରକୃତି, ସଂସ୍କାର, ସ୍ୱଭାବ ସବୁକିଛି ଦାସୀ ହୋଇଯିବେ ଏବଂ ତୁମର ଅର୍ଥାତ୍ ମାଲିକର ଆଦେଶକୁ ଉପେକ୍ଷା କରି କରି ରହିବେ। ମାଲିକ ଆମକୁ କୌଣସି ଆଦେଶ ଦିଅନ୍ତୁ, ତେବେ ଆଜି ସମର୍ଥ ଦିବସ ଅଟେ ନା? ତେଣୁ ପିଲାମାନଙ୍କ ଭିତରେ କ'ଣ କ'ଣ ସବୁ ସମର୍ଥି ରହିଛି ବାପଦାଦା ସେଗୁଡ଼ିକୁ ମନେ ପକାଇ ଦେଉଛନ୍ତି, ସେଥିପ୍ରତି ଧ୍ୟାନ ଆକର୍ଷିତ କରାଉଛନ୍ତି। ତୁମେମାନେ ଯଥା ସମୟରେ ଶକ୍ତିହୀନ କାହିଁକି ହୋଇଯାଉଛ? ବାପଦାଦା ଦେଖିଲେ ଯେ ଅଧିକାଂଶ ପିଲାମାନଙ୍କର ବୁଦ୍ଧିରେ ଛିଦ୍ର ରହିଛି ଏବଂ ବୁଦ୍ଧିରେ ଛିଦ୍ର ଥିବା କାରଣରୁ ଶକ୍ତିଗୁଡ଼ିକ କମ୍ ହୋଇଯାଉ ଏବଂ ଛିଦ୍ର ମଧ୍ୟ ବିଶେଷ କରି ଦୁଇଟି କଥାର ଅଟେ। ସେହି ଦୁଇଟି କଥା ହେଲା ସଂକଳ୍ପ ଏବଂ ସମୟ ବ୍ୟର୍ଥରେ ନଷ୍ଟ ହେଉଛି, ଖରାପ ନୁହେଁ କିନ୍ତୁ ବ୍ୟର୍ଥ। ଯଥା ସମୟରେ କୌଣସି ଖରାପ କାର୍ଯ୍ୟ କରୁନାହାନ୍ତି କିନ୍ତୁ ଜମା ମଧ୍ୟ କରୁନାହାନ୍ତି, କେବଳ ଦେଖୁଛନ୍ତି ଆଜି ଖରାପ କାର୍ଯ୍ୟ କିଛି ହୋଇନାହିଁ ତ, କିନ୍ତୁ ଭଲ କ'ଣ ଜମା କରିଛି? କିଛି ହରାଇ ନାହିଁ ଠିକ ଅଛି, କିନ୍ତୁ କିଛି ରୋଜଗାର କରିଛି କି? ଦୁଃଖ ମଧ୍ୟ କାହାକୁ ଦେଇନାହିଁ କିନ୍ତୁ ସୁଖ କେତେ ଜଣକୁ ଦେଇଛି? ଅଶାନ୍ତ କାହାକୁ କରିନାହିଁ କିନ୍ତୁ ଶାନ୍ତିର ପ୍ରକମ୍ପନ କେତେ ଖେଳାଇଛି? ବାୟୁମଣ୍ଡଳ ଦ୍ୱାରା ବା ମୁଖ ଦ୍ୱାରା ବା ପ୍ରକମ୍ପନ ଦ୍ୱାରା ଶାନ୍ତି ଦୂତ ହୋଇ କେତେ ଜଣକୁ ଶାନ୍ତି ଦେଇଛି? କାହିଁକି ନା ଜାଣିଛ ଯେ ଏହି ଅଳ୍ପ କିଛି ସମୟ ହିଁ ହେଉଛି ପୁରୁଷୋତ୍ତମ କଲ୍ୟାଣକାରୀ ସମୟ ଅର୍ଥାତ୍ ଜମା କରିବାର ସମୟ। ତେବେ ସବୁବେଳେ ଏହି କଥା ମନେ ରଖ ଯେ ଏବେ ନୁହେଁ ତ କେବେ ନୁହେଁ, ହୋଇଯିବି କରିନେବି ନା ଏବେ ନୁହେଁ ତ କେବେ ନୁହେଁ, ନା ଏବେ ନୁହେଁ ତ କେବେ ନୁହେଁ। ବ୍ରହ୍ମା ବାବାଙ୍କର ଏହା ହିଁ ଥିଲା ତୀବ୍ର ଗତିର ପୁରୁଷାର୍ଥ, ତେବେ ଯାଇ ନମ୍ବର ୱାନ୍ ହେବାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଲେ। ତେଣୁ ବାବା ଯେଉଁ ସବୁ ସମର୍ଥିଗୁଡ଼ିକୁ ଦେଇଛନ୍ତି ଆଜି ସମର୍ଥ ଦିବସରେ ମନେ ପଡୁଛି ନା? ତେଣୁ ସଞ୍ଚୟ କରିବାର ଯୋଜନା ପ୍ରସ୍ତୁତ କର। ସଂକଳ୍ପର ସଞ୍ଚୟ, ସମୟର ସଞ୍ଚୟ, ବାଣୀର ସଞ୍ଚୟ, ଯାହା ଯଥାର୍ଥ ବାଣୀ ନୁହେଁ ଅଯଥାର୍ଥ ବ୍ୟର୍ଥ ବାଣୀଠାରୁ ମୁକ୍ତ ହେବା ଅର୍ଥାତ୍ ସଞ୍ଚୟ କରିବା। ବାପ ଦାଦା ସବୁ ପିଲାମାନଙ୍କର ସର୍ବଦା ଅଧିକାରୀ ପଣିଆର ଆସନ ଉପରେ ସ୍ଥିତି ରହିଥିବାର ସ୍ୱରାଜ୍ୟ ଅଧିକାରୀ ରାଜା ରୂପ ଦେଖିବାକୁ ଚାହୁଁଛନ୍ତି। କ'ଣ ତୁମମାନଙ୍କୁ ପସନ୍ଦ ତ? ଏହି ରୂପ ପସନ୍ଦ ଅଟେ ନା? କେବେ ବି ବାପଦାଦା କୌଣସି ବି ପିଲାଙ୍କୁ ଟିଭିରେ ଦେଖିଲେ ଏହିଭଳି ରୂପ ଦେଖିବାକୁ ଚାହୁଁଛନ୍ତି। ବାପଦାଦାଙ୍କ ପାଖରେ ତ ପ୍ରାକୃତିକ ଟିଭି ଅଛି, ତାର ସୁଇଚ୍ ମଧ୍ୟ ଦବାଇବାକୁ ପଡୁନାହିଁ। ଏକା ସମୟରେ ଚାରିଆଡ଼ର ପିଲାମାନଙ୍କୁ ଦେଖିପାରିବେ, ପ୍ରତ୍ୟେକ ସନ୍ତାନକୁ ଦେଖିପାରିବେ, କୋଣ ଅନୁକୋଣରେ ଥିବାବାଲାଙ୍କୁ ମଧ୍ୟ ଦେଖିପାରିବେ। ତେବେ କ'ଣ ଏହିଭଳି ହୋଇପାରିବ? କାଲିଠାରୁ ଟିଭି ଦେଖିଲେ କ'ଣ ଦେଖାଯିବ? ହରିସ୍ତାର ଡ୍ରେସ୍ ପିନ୍ଧିଥିବାର ଦେଖାଯିବ। ହରିସ୍ତାର ଡ୍ରେସ୍ ହେଉଛି ଚମକଦାର ଲାଇଟ୍ର ଡ୍ରେସ୍। ସେ ଦେହ ଅଭିମାନଯୁକ୍ତ ମାଟିର ଡ୍ରେସ୍ ପିନ୍ଧେ ନାହିଁ, ତେଣୁ ଚମକଦାର ଡ୍ରେସ୍ ପିନ୍ଧିଥିବା ସଫଳତାର ତାରକା ହୋଇଥିବ। ଏହିଭଳି ମୂର୍ତ୍ତି ସମସ୍ତଙ୍କର ବାପଦାଦା ଦେଖିବାକୁ ଚାହୁଁଛନ୍ତି। କ'ଣ ପସନ୍ଦ ଅଟେ ନା? ଯଦି ମାଟିର ଡ୍ରେସ୍ ପିନ୍ଧିବ ତେବେ ମାଟି ମିଶା ହୋଇଯିବ, ଯେପରି ଶିବ ବାବା ଅଶରୀରୀ ଅଟନ୍ତି, ବ୍ରହ୍ମା ବାବା ଚମକଦାର ଡ୍ରେସ୍ରେ ଅଛନ୍ତି, ଫରିସ୍ତା ଅଟନ୍ତି। ତେଣୁ ନିଜର ପିତାଙ୍କୁ ଅନୁକରଣ କର। ତୂଳରେ ମଧ୍ୟ ଦେଖ, ତୁମ ପୋଷାକରେ ଯଦି ମାଟି ଲାଗିଯାଉଛି କିମ୍ବା କୌଣସି ଦାଗ ଲାଗିଯାଉଛି ତେବେ କ'ଣ କରୁଛ? ବଦଳାଇ ଦେଉଛ ନା? ସେହିପରି ଚେକ୍ କର ଯେ ସବୁବେଳେ ଚମକଦାର ଫରିସ୍ତା ଡ୍ରେସ୍ ପିନ୍ଧିଛି ତ? ଯେଉଁଥିପାଇଁ ବାବା ଗର୍ବ କରୁଛନ୍ତି ଯେ ମୋର ସବୁ ସନ୍ତାନ ରାଜା ସନ୍ତାନ ଅଟନ୍ତି, ସେହି ସ୍ୱରୂପରେ ରୁହ, ରାଜା ହୋଇ ରୁହ। ତାପରେ ମାୟା ତୁମର ଦାସୀ ହୋଇଯିବ ଏବଂ ବିଦାୟ ନେବା ପାଇଁ ଆସିବ, ଆଉ ଆକ୍ରମଣ କରିବ ନାହିଁ। ତେଣୁ ବାପଦାଦା ସବୁବେଳେ କହୁଛନ୍ତି ଯେ ବାବାଙ୍କ ଉପରେ ସମର୍ପଣ ହୋଇଯାଇଥିବା ଆତ୍ମାମାନଙ୍କର କେବେ ବି ପରାଜୟ ହୋଇପାରିବ ନାହିଁ। ଯଦି ପରାଜୟ ହେଉଛି ତେବେ ତୁମେ ସ୍ୱାହା ହୋଇନାହ। ଏବେ ତୁମମାନଙ୍କର ମିଟିଂ ହେବାର ଅଛି ନା? ମିଟିଂର ତାରିଖ ପୂର୍ବରୁ ନିର୍ଦ୍ଧାର୍ଯ୍ୟ ହୋଇଥାଏ ନା? ତେବେ ଏଥର କେବଳ ସେବାର ଯୋଜନା କରିବାର ମିଟିଂ ବାପଦାଦା ଦେଖିବାକୁ ଚାହୁଁନାହାନ୍ତି। ସେବାର ମଧ୍ୟ ଯୋଜନା ପ୍ରସ୍ତୁତ କର, କିନ୍ତୁ ମିଟିଂରେ ସଫଳତାର ସମାରୋହ ପାଳନ କରିବାର ମଧ୍ୟ ଯୋଜନା କର। ବହୁତ ସମାରୋହ ପାଳନ କରିଦେଲ, ଏବେ ସଫଳତାର ସମାରୋହ ପାଳନ କରିବାର ତାରିଖ ନିର୍ଦ୍ଧାର୍ଯ୍ୟ କର। ଆଚ୍ଛା, ଠିକ୍ ଅଛି। ଭାବୁଛନ୍ତି ଯେ ସମସ୍ତେ କିପରି ସଫଳତା ପ୍ରାପ୍ତ କରିବେ? ତେଣୁ ବାପଦାଦା କହୁଛନ୍ତି ଯେ କମ୍ ସେ କମ୍ 108 ରତ୍ନ ତ ସଫଳତା ମୂରତର ସମାରୋହ ପାଳନ କରନ୍ତୁ, ଦୃଷ୍ଟାନ୍ତ ହୁଅନ୍ତୁ। କ'ଣ ଏହା ହୋଇପାରିବ? ପ୍ରଥମ ଧାଡ଼ିବାଲା କୁହ, ଏହା ହୋଇପାରିବ? ଉତ୍ତର ଦେବାର ମଧ୍ୟ ସାହସ ନାହିଁ, ଭାବୁଛନ୍ତି କିଏ ଜାଣେ କରିପାରିବୁ କି ନାହିଁ। ସାହସ ରଖିଲେ ସବୁକିଛି ହୋଇପାରିବ। ଦାଦିଜୀ କୁହନ୍ତୁ, 108 ଜଣ ସଫଳତା ମୂରତ ହୋଇପାରିବେ? ଦାଦି କହିଲେ ହଁ, ନିଶ୍ଚିତ ହୋଇପାରିବେ, ସଫଳତାର ଉତ୍ସବ ପାଳନ ହୋଇପାରିବ। ଦେଖ, ଦାଦିଙ୍କ ଭିତରେ ସାହସ ଅଛି, ତୁମ ସମସ୍ତଙ୍କ ତରଫରୁ ସାହସ ରଖି କହୁଛନ୍ତି, ତେଣୁ ତୁମେମାନେ ମଧ୍ୟ ସହଯୋଗୀ ହୁଅ। କାରଣ ଆମେ ସାହସ ରଖିଲେ ବାପଦାଦା ସାହାଯ୍ୟ ନିଶ୍ଚିତ ଭାବରେ କରିବେ। ତେଣୁ ଏବେ ଯେଉଁ ମିଟିଂ ହେବ, ବାପଦାଦା ତାର ରିପୋର୍ଟ ନେବେ। ପାଣ୍ଡବମାନେ କୁହନା, ଚୁପ୍ ହୋଇ କାହିଁକି ବସିଛ? ଏମାନେ ସାହସ କାହିଁକି କରୁନାହାନ୍ତି? ଏକାବେଳେ କରି ଦେଖାଇଦେବୁ, ଏହି କଥା ଭାବୁଛ କି? ଭଲ କଥା, ସାହସ ତ କରିପାରିବ ନା? ଯେଉଁମାନେ ଭାବୁଛନ୍ତି ଆମେ ନିଶ୍ଚିତ ସାହସ କରି ଦେଖାଇବୁ, ସେମାନେ ହାତ ଉଠାଅ। କରିବ ତ? କୌଣସି ସଂସ୍କାର ରହିବ ନାହିଁ ତ? କୌଣସି ଦୁର୍ବଳତା ମଧ୍ୟ ରହିବ ନାହିଁ ନା? ଆଚ୍ଛା, ମଧୁବନ ବାଲା ହାତ ଉଠାଉଛନ୍ତି। ବାହ, ଅଭିନନ୍ଦନ, ଅଭିନନ୍ଦନ। ଆଚ୍ଛା, ତେବେ ତ 108 ମାଳା ସହଜରେ ହୋଇଯିବ। ଯଦି ଏତେ ଜଣ ହାତ ଉଠାଉଛନ୍ତି ତେବେ 108 କ'ଣ ବଡ଼ କଥା? ଡବଲ ବିଦେଶୀ କ'ଣ କରିବ? ହଁ, ଦାଦି ଜାନକୀ ମଧ୍ୟ ଶୁଣୁଛନ୍ତି, ତାଙ୍କର ମଧ୍ୟ ଇଚ୍ଛା ହେଉଛି, ମୁଁ କହିବି, ବିଦେଶର ମାଳା ମଧ୍ୟ ଦେଖିବୁ। ଠିକ୍ ଅଛି, ହାତ ଉଠାଅ। ଠିକ୍ ଅଛି। ଆଚ୍ଛା, ଆଜି ଏଠାରେ ଡବଲ ବିଦେଶୀ କେତେ ଜଣ ବସିଛନ୍ତି? 200 ଜଣ। ଏମାନଙ୍କ ଭିତରୁ 108 ଜଣ ତ ବାହାରିବେ ନା? ଠିକ୍ ଅଛି ନା? ଏଥିରେ ସମସ୍ତେ କୁହ, ପ୍ରଥମେ ମୁଁ କରିବି, ଏଥିରେ ଅନ୍ୟକୁ ଦେଖିବାକୁ ନାହିଁ, ପ୍ରଥମେ ମୁଁ, ଅନ୍ୟକୁ ଦେଖିବାର ନାହିଁ, ପ୍ରଥମେ ମୁଁ, ଅନ୍ୟ କୌଣସି ମେ କରିବ ନାହିଁ, କିନ୍ତୁ ପ୍ରଥମେ ମେ ଅର୍ଥାତ୍ ମୁଁ ନିଶ୍ଚିତ କରିବ। ଆଉ ଗୋଟିଏ କାମ ମଧ୍ୟ ବାପଦାଦା ଦେଉଛନ୍ତି, ଆଜି ସମର୍ଥ ଦିବସ ଅଟେ ନା, ତେଣୁ ସମସ୍ତଙ୍କ ଭିତରେ ସମର୍ଥି ରହିଛି। ବାପଦାଦା ଗୋଟିଏ ବିଚିତ୍ର ଦୀପାବଳି ପାଳନ କରିବାକୁ ଚାହୁଁଛନ୍ତି। ତୁମେମାନେ ତ କେତେଥର ପାଳନ କରିସାରିଛ, କିନ୍ତୁ ବାପଦାଦା ଗୋଟିଏ ବିଚିତ୍ର ଦୀପାବଳି ପାଳନ କରିବାକୁ ଚାହୁଁଛନ୍ତି, ଶୁଣାଇବୁ କି? ଆଚ୍ଛା, ବର୍ତ୍ତମାନର ସମୟକୁ ତ ସମସ୍ତେ ଦେଖୁଛ, ଦିନକୁ ଦିନ ଚାରିଆଡ଼େ ଲୋକମାନଙ୍କ ଭିତରେ ନିରାଶା ବହୁତ ବଢ଼ି ବଢ଼ି ଚାଲିଛି। ତେଣୁ ଚାହେଁ ମାନସିକ ସେବା କର, ଚାହେ ବାଣୀ ଦ୍ୱାରା ସେବା କର, ଚାହେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ସେବା କର, କିନ୍ତୁ ବାପ ଦାଦା ନିରାଶା ଭିତରେ ରହୁଥିବା ମନୁଷ୍ୟମାନଙ୍କ ଭିତରେ ଆଶାର ଦୀପ ଜଳାଇବାକୁ ଚାହୁଁଛନ୍ତି। ଚାରିଆଡ଼ର ମନୁଷ୍ୟମାନଙ୍କ ଭିତରେ ଆଶାର ଦୀପ ଜଳିଉ, ତେଣୁ ଏବେ ବିଶ୍ୱ ପରିବର୍ତ୍ତନ ହେଲା, ହେଲା କି ହେଲା, ସୁବର୍ଣ୍ଣ ସକାଳ ଆସିଲା କି ଆସିଲା, ସେମାନଙ୍କ ଭିତରୁ ନିରାଶା ସମାପ୍ତ ହୋଇଯାଉ। ତେଣୁ ସେମାନଙ୍କ ଭିତରେ ମଧ୍ୟ ଯିଏ କିଛି ବି ହୋଇପାରିବ ନାହିଁ, ଆଶାର ଦୀପ ଜଳି ଉଠୁ କରିପାରିବ ନା? ଏହା ତ ସହଜ ଅଟେ ନା, ନା ମୁସ୍କିଲ ଅଟେ? ସହଜ ତ, ଯେଉଁମାନେ କରିବେ ସେମାନେ ହାତ ଉଠାଅ, କରିବ ତ? ଯଦି ଏତେ ସବୁ ଦୀପ ଜଳାଇ ଦେବ ତେବେ ଦୀପାବଳି ତ ହୋଇଯିବ ନା? ନିଜର ମନୋବଳକୁ ଏତେ ଶକ୍ତିଶାଳୀ କର, ଯଦିଓ ସମ୍ମୁଖରେ ପହଞ୍ଚି ପାରିବ ନାହିଁ, କିନ୍ତୁ ଲାଇଟ୍ ହାଉସ୍ ମାଇଟ୍ ହାଉସ୍ ହୋଇ ଦୂର ଦୂର ପର୍ଯ୍ୟନ୍ତ ତରଙ୍ଗ ବିଚ୍ଛୁରିତ କର। ଯଦି ବିଜ୍ଞାନର ଶକ୍ତି ଲାଇଟ୍ ହାଉସ୍ ଦ୍ୱାରା ଦୂର ଦୂରାନ୍ତ ପର୍ଯ୍ୟନ୍ତ ଲାଇଟ୍ ଦେଇପାରୁଛି, ତେବେ ତୁମେମାନେ କାହିଁକି ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ କରିପାରିବ ନାହିଁ? କେବଳ ଦୃଢ଼ ସଂକଳ୍ପ କର, ମୋତେ କରିବାକୁ ହିଁ ହେବ, ସେଥିରେ ସର୍ବଦା ବ୍ୟସ୍ତ ରୁହ। ଯଦି ମନକୁ ସର୍ବଦା ବ୍ୟସ୍ତ ରଖିବ ତେବେ ନିଜକୁ ମଧ୍ୟ ଫାଇଦା ଏବଂ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଫାଇଦା। ଚାଲିବା ବୁଲିବା ସମୟରେ ଏହି କଥା ମନୋବୃତ୍ତିରେ ରଖ ଯେ ମୋତେ ବିଶ୍ୱର କଲ୍ୟାଣ କରିବାକୁ ହିଁ ହେବ। ତୁମର ଏହି ମନୋବୃତ୍ତି ଚତୁର୍ଦିଗରେ ବାୟୁମଣ୍ଡଳ ସୃଷ୍ଟି କରିବ, କାହିଁକି ନା ସମୟ ଅନୁସାରେ ଅଚାନକ କିଛି ବି ହୋଇପାରେ। ଏମିତି ନ ହେଉ ଯେ ତୁମର ଭାଇ ଭଉଣୀମାନେ ତୁମକୁ ଉହ୍ଲାନା ଦେବେ ଯେ ତୁମେମାନେ ଆମକୁ କାହିଁକି ଜଣାଇଲ ନାହିଁ। କେହି କେହି ପିଲା ଭାବୁଛନ୍ତି ଶେଷ ସମୟ ଭିତରେ କରିଦେବୁ, କିନ୍ତୁ ଯଦି ଶେଷ ସମୟରେ ପରିଚୟ ଦେବ ତେବେ ବି ଉହ୍ଲାନା ଦେବେ, ଏହି ଉହ୍ଲାନା ଦେବେ ଯେ ଆମକୁ କିଛି ସମୟ ପୂର୍ବରୁ କାହିଁକି ଜଣାଇଲ ନାହିଁ। ଆମେ କିଛି ତ ନିଜର ଭାଗ୍ୟ ଜମା କରି ଦେଇଥାନ୍ତୁ, ସେଥିପାଇଁ ପ୍ରତ୍ୟେକ ସଂକଳ୍ପରେ ବାପ ଦାଦାଙ୍କର ସ୍ମୃତି ଦ୍ୱାରା ଲାଇଟ୍ ନେଇ ଚାଲ ଏବଂ ଲାଇଟ୍ ହାଉସ୍ ହୋଇ ଲାଇଟ୍ ଦେଇ ଚାଲ, ସମୟ ନଷ୍ଟ କର ନାହିଁ। ବାପ ଦାଦା ଯେତେବେଳେ ଦେଖୁଛନ୍ତି ପିଲାମାନେ ବହୁତ ଯୁଦ୍ଧ କରୁଛନ୍ତି, ବାପ ଦାଦାଙ୍କୁ ମଧ୍ୟ ଭଲ ଲାଗୁନାହିଁ। ମାଷ୍ଟର ସର୍ବଶକ୍ତିମାନ ହୋଇ ମଧ୍ୟ ଯୁଦ୍ଧ କରୁଛନ୍ତି, ତେଣୁ ରାଜା ହୁଅ, ସଫଳତା ମୂରତ ହୁଅ, ନିରାଶାକୁ ସମାପ୍ତ କରି ଆଶାର ଦୀପ ଜଳାଅ। ଆଚ୍ଛା, ସବୁଆଡ଼ର ପିଲାମାନଙ୍କର ମନେ ପକାଇବାର ମାଳାଗୁଡ଼ିକ ବହୁତ ବହୁତ ପହଞ୍ଚିବାରେ ଲାଗିଛି। ବାପଦାଦା ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପିଲାମାନଙ୍କୁ ସମ୍ମୁଖରେ ଦେଖିବା ସହିତ ଶୁଭେଚ୍ଛାର ପ୍ରତ୍ୟୁତ୍ତରରେ ଦିଲ୍ର ଆଶୀର୍ବାଦ, ଦିଲ୍ର ସ୍ନେହ ଦେଉଛନ୍ତି। ଆଚ୍ଛା, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ, ଭଲ କଥା। ସବୁ ପାଳିରେ ଦେଖାଯାଉଛି ଅଧିକାଂଶ ପିଲା ନୂଆ ନୂଆ ଆସୁଛନ୍ତି, ତେଣୁ ସେବାକୁ ବଢ଼ାଇଛନ୍ତି ନା? ଏମିତି ଆତ୍ମାଙ୍କୁ ତ ସନ୍ଦେଶ ଦେଇଛ ନା? ଯେପରି ତୁମମାନଙ୍କୁ ସନ୍ଦେଶ ମିଳିଛି ସେହିପରି ତୁମେମାନେ ମଧ୍ୟ ଆହୁରି ଦୁଇଗୁଣା ଚାରିଗୁଣା ସନ୍ଦେଶ ଦିଅ, ସମସ୍ତଙ୍କୁ ଯୋଗ୍ୟ କର, ଭଲ କଥା। ସବୁ ବିଷୟରେ ଆହୁରି ଅଧିକ ଉମଙ୍ଗ ଉତ୍ସାହର ସହିତ ଆଗକୁ ବଢ଼। ଆଚ୍ଛା ଆଚ୍ଛା, ଏବେ ଲକ୍ଷ୍ୟ ରଖ, ଚାଲିବା ବୁଲିବା ସମୟରେ ଚାହେ ମନ ଦ୍ୱାରା, ଚାହେ ବାଣୀ ଦ୍ୱାରା, ଚାହେ କର୍ମ ଦ୍ୱାରା ସେବା ନ କରି ରୁହ ନାହିଁ। ଏବେ ଯୋଗ ବିନା ମଧ୍ୟ ରୁହ ନାହିଁ, ଯୋଗ ଏବଂ ସେବା ସର୍ବଦା ଏକା ସାଥିରେ ଚାଲିଥାଉ। ଯୋଗରେ ଏବଂ ସେବାରେ ସର୍ବଦା ନିଜକୁ ବ୍ୟସ୍ତ ରଖ, ଖାଲି ରହିବା କାରଣରୁ ମାୟାକୁ ଆସିବାକୁ ସୁଯୋଗ ମିଳିଯାଉଛି। ତେଣୁ ସର୍ବଦା ଏତେ ବ୍ୟସ୍ତ ରୁହ ଯାହାକି ଦୂରରୁ ହିଁ ମାୟା ଆସିବା ପାଇଁ ସାହସ କରିବ ନାହିଁ। ତେଣୁ ତୁମେମାନେ ଯେଉଁ ବାପ ସମାନ ହେବାର ଲକ୍ଷ୍ୟ ରଖିଛ ତାହା ଆହୁରି ସହଜ ହୋଇଯିବ, ମେହନତ କରିବାକୁ ପଡ଼ିବ ନାହିଁ, ସର୍ବଦା ସ୍ନେହୀ ସ୍ୱରୂପ ହୋଇ ରହିବ। ଆଚ୍ଛା, ବାପ ଦାଦାଙ୍କର ନୟନରେ ସମାହିତ ହୋଇଥିବା ନୂରେ ରତ୍ନ ପିଲାମାନଙ୍କୁ, ବାବାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ଶ୍ରେଷ୍ଠ ପିଲାମାନଙ୍କୁ, ସର୍ବଦା ଉମଙ୍ଗ ଉତ୍ସାହର ଡେଣା ଦ୍ୱାରା ଉଡୁଥିବା ମହାବୀର ମହାବୀରିଣୀ ପିଲାମାନଙ୍କୁ, ଏକମାତ୍ର ବାବା ହିଁ ସଂସାର ଅଟନ୍ତି ଏହି ଲଗନରେ ମଗ୍ନ ରହୁଥିବା ବା ଲଭ୍ଲିନ୍ ପିଲାମାନଙ୍କୁ, ଲଭ୍ଲିନ୍ ହେବା ଅର୍ଥାତ୍ ସହଜରେ ବାବାଙ୍କ ସମାନ ହୋଇଯିବା, ତେଣୁ ଲଭ୍ଲି ଅର୍ଥାତ୍ ଗେହ୍ଲା ଏବଂ ଲଭ୍ଲିନ୍ ଅର୍ଥାତ୍ ସ୍ନେହରେ ବୁଡ଼ି ରହୁଥିବା ପିଲାମାନଙ୍କୁ ବହୁତ ବହୁତ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ଏବଂ ବାପ ଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ପଦ୍ମ ପଦ୍ମ ଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ନମସ୍ତେ ନମସ୍ତେ ନମସ୍ତେ। ବାବା, ବାବାଙ୍କର ବରଦାନ, ନିଜର ପ୍ରତ୍ୟେକ କର୍ମ ବା ବିଶେଷତା ଦ୍ୱାରା ଦାତାଙ୍କ ଆଡ଼କୁ ଧ୍ୟାନ ଆକର୍ଷିତ କରାଉଥିବା ସଚ୍ଚା ସେବାଧାରୀ ହୁଅ। ନିଜର ପ୍ରତ୍ୟେକ କର୍ମ ବା ବିଶେଷତା ଦ୍ୱାରା ଦାତାଙ୍କ ଆଡ଼କୁ ଧ୍ୟାନ ଆକର୍ଷିତ କରାଉଥିବା ସଚ୍ଚା ସେବାଧାରୀ ହୁଅ। ସଚ୍ଚା ସେବାଧାରୀ ପିଲାମାନେ କୌଣସି ବି ଆତ୍ମାକୁ ସହଯୋଗ ଦେଇ ନିଜ ପାଖରେ ଅଟକାଇ ରଖିବେ ନାହିଁ। ସେମାନେ ସମସ୍ତଙ୍କର ସମ୍ପର୍କ ବାବାଙ୍କ ସହିତ ଯୋଡ଼ିବେ। ସେମାନଙ୍କର ପ୍ରତ୍ୟେକ ବାଣୀ ବାବାଙ୍କର ସ୍ମୃତି ଦେବାଭଳି ହୋଇଥିବ। ସେମାନଙ୍କର ପ୍ରତ୍ୟେକ କର୍ମ ଦ୍ୱାରା ବାବା ଦେଖାଯାଉଥିବେ। ସେମାନଙ୍କୁ ଏହି ସଂକଳ୍ପ ମଧ୍ୟ ଆସିବ ନାହିଁ ଯେ ମୋର ବିଶେଷତା କାରଣରୁ ହିଁ ଏମାନେ ମୋର ସହଯୋଗୀ ଅଟନ୍ତି। ଯଦି ବାବାଙ୍କୁ ନ ଦେଖି ତୁମକୁ ଦେଖିଲେ ତେବେ ତୁମେ ସେବା କରିଲ ନାହିଁ, କିନ୍ତୁ ବାବାଙ୍କୁ ଭୁଲାଇ ଦେଲ। ସଚ୍ଚା ସେବାଧାରୀ ସତ୍ୟ ପିତାଙ୍କ ସହିତ ସମସ୍ତଙ୍କର ସମ୍ବନ୍ଧ ଯୋଡ଼ିବେ, ନିଜ ସହିତ ନୁହେଁ। ଆଜିର ସ୍ଲୋଗାନ, କୌଣସି ପ୍ରକାରର ଅଭିଯୋଗ କରିବା ପରିବର୍ତ୍ତେ ସର୍ବଦା ସନ୍ତୁଷ୍ଟ ରୁହ। କୌଣସି ପ୍ରକାରର ଅଭିଯୋଗ କରିବା ପରିବର୍ତ୍ତେ ସର୍ବଦା ସନ୍ତୁଷ୍ଟ ରୁହ। ଅବ୍ୟକ୍ତ ଇସାରା, ଏ ମାସର ଥିମ୍, ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଶ୍ରେଷ୍ଠ ଭାଗ୍ୟର ରେଖା ଟାଣିବାର ଆଧାର ହେଲା ଶ୍ରେଷ୍ଠ ସଂକଳ୍ପ ଏବଂ ଶ୍ରେଷ୍ଠ କର୍ମ। ଚାହେ ଟ୍ରଷ୍ଟି ଅର୍ଥାତ୍ ଘର ଗୃହସ୍ଥରେ ନିମିତ୍ତ ହୋଇ ରହିଥାଅ, ଚାହେ ସେବାଧାରୀ ଆତ୍ମା ହୋଇଥାଅ, ଉଭୟ ଏହି ଆଧାର ଦ୍ୱାରା ନମ୍ବର ନେଇପାରିବେ। ଉଭୟଙ୍କୁ ନିଜର ଭାଗ୍ୟ ଜମା କରିବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି। ଯିଏ ଯେତେ ଜମା କରିବା ପାଇଁ ଚାହିଁବେ ଜମା କରିପାରିବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।